ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଜୀବନକୁ ଉତ୍କୃଷ୍ଟ ଓ ପରିପୂର୍ଣ୍ଣ କରିବାରେ ଶିକ୍ଷା ଏକ ବଳିଷ୍ଠ ଉପକରଣ। ନୂଆଦିଲ୍ଲୀଠାରେ ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ ବେଳେ କହିଲେ ପ୍ରଧାନମନ୍ତ୍ରୀ, ଚାପମୁକ୍ତ ହୋଇ ଧୈର୍ଯ୍ୟର ସହ ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୟୂରଭଞ୍ଜ ଜିଲ୍ଲାର ଗୁଡୁଗୁଡ଼ିଆ ଓ ବରେହିପାଣି ଜନଜାତି ଅଧିବାସୀଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି। ଶ୍ରମିକ ଶକ୍ତି ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ କହିଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ। ଏବଂ ଚିଟ୍ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ଅବଧିକୁ ଆସନ୍ତା ମାସ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଜୀବନକୁ ଅର୍ଥପୂର୍ଣ୍ଣ, ଉତ୍କୃଷ୍ଟ ଏବଂ ପରିପୂର୍ଣ୍ଣ କରିବାରେ ଶିକ୍ଷା ଏକ ବଳିଷ୍ଠ ଉପକରଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀ 7 ଲୋକକଲ୍ୟାଣ ମାର୍ଗସ୍ଥିତ ନିଜ ବାସଭବନରେ ଆଜି ପୂର୍ବାହ୍ନରେ ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପରୀକ୍ଷା କେବଳ ନିଜକୁ ପରୀକ୍ଷା କରିବାର ଏକ ମାଧ୍ୟମ ନୁହେଁ, ବରଂ ଶିକ୍ଷା ଜୀବନକୁ ରୂପ ଦେବାର ଏକ ମାଧ୍ୟମ। ପରୀକ୍ଷାକୁ ନେଇ ରହୁଥିବା ଚାପ ହ୍ରାସ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପରୀକ୍ଷାକୁ ଏକ ଉତ୍ସବ ଓ ଜୀବନର ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସଫଳତା ପାଇଁ ଜୀବନ ଓ ବୃତ୍ତିଗତ କୌଶଳର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି।
ହମ୍ ଜିନ୍ଦଗୀ ପରୀକ୍ଷା କେ ଲିଏ ନହିଁ ହେ, ହମାରେ ଜୀବନକୁ ବନାନେ କେ ଲିଏ ଶିକ୍ଷା ଏକ ମାଧ୍ୟମ ହେ। ଔର ହମ୍ ଶିକ୍ଷା ସହି କରତେ ହେ, ଗଲତ କରତେ ହେ, ତୋ ବାର ବାର ହମ୍ ଅପନେ ଏଗ୍ଜାମ କରତେ ହେ। ତୋ ଏ ଯୋ ଏଗ୍ଜାମ ହେ, ଓ ହମେ ଅପନେ ଆପକୋ ଏଗ୍ଜାମିନ କରନେ କେ ଲିଏ ଏଗ୍ଜାମ ହେ। ଅଲ୍ଟିମେଟ ଗୋଲ ଏଗ୍ଜାମ କେ ନମ୍ବର ନହିଁ ହୋ ସକତା ହେ, ଅଲ୍ଟିମେଟ ଗୋଲ ସମ୍ପୂର୍ଣ୍ଣ ଜୀବନ କେ ବିକାଶ କା ହୋନା ଚାହିଏ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଶିକ୍ଷା ଓ ଦକ୍ଷତା ପରସ୍ପରର ପରିପୂରକ, ଅର୍ଥାତ୍ ଶିକ୍ଷା କୌଣସି ବିଷୟରେ ଜ୍ଞାନ ଦେଇପାରିବ, କିନ୍ତୁ ଦକ୍ଷ ହେବାକୁ ହେଲେ ବାରମ୍ବାର ଅଭ୍ୟାସ ଆବଶ୍ୟକ। ପ୍ରତ୍ୟେକ ଛାତ୍ରଙ୍କର ଏକ ସ୍ୱତନ୍ତ୍ର ଶୈଳୀ ରହିଛି ଏବଂ ନିଜ ପ୍ରସ୍ତୁତି ଶୈଳୀ ଉପରେ ବିଶ୍ୱାସ ରଖିବା ଜରୁରୀ। ଛାତ୍ରଛାତ୍ରୀମାନେ ଶିକ୍ଷକ, ଅଭିଭାବକ ଏବଂ ପରାମର୍ଶଦାତାଙ୍କ ମାର୍ଗଦର୍ଶନକୁ ଧ୍ୟାନର ସହ ଶୁଣିବା ଉଚିତ। ତେବେ ଯେକୌଣସି ପରାମର୍ଶରେ ନିଜର ଅଭିଜ୍ଞତା ଏବଂ ଆତ୍ମବୁଝାମଣା ଯୋଡ଼ିବାକୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଛନ୍ତି। ସର୍ଟ ଗାଇଡ୍, ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପୁସ୍ତକ କିମ୍ବା ପ୍ରଶ୍ନ ବ୍ୟାଙ୍କ ଉପରେ ନିର୍ଭର କରି ଭୁଲ ପରୀକ୍ଷା ପ୍ରସ୍ତୁତି ପଦ୍ଧତି ଗ୍ରହଣ ନ କରିବାକୁ ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କୁ କହିଛନ୍ତି। ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଜୀବନ କେବଳ ପରୀକ୍ଷା ଏବଂ ମାର୍କ ମଧ୍ୟରେ ସୀମିତ ନୁହେଁ, ଶରୀର ଓ ମନର ବିକାଶ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ନିଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟାୟାମ, ଯୋଗ, ପୁଷ୍ଟିକର ଖାଦ୍ୟ, ପର୍ଯ୍ୟାପ୍ତ ବିଶ୍ରାମ ଏବଂ ମାନସିକ ଶାନ୍ତି ସାମିଲ କରିବାକୁ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସଫଳ ବ୍ୟକ୍ତିଙ୍କ ଜୀବନୀରୁ ପ୍ରେରଣା ନେବା ପାଇଁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଶିକ୍ଷଣର ଗତି ପ୍ରତି ଶିକ୍ଷକମାନେ ସମ୍ବେଦନଶୀଳ ହେବା ଉଚିତ। ଜଣେ କୃଷକ ମଞ୍ଜି ବୁଣିବା ପୂର୍ବରୁ ଯେପରି ମୃତ୍ତିକାକୁ ଯତ୍ନର ସହ ପ୍ରସ୍ତୁତ କରିଥାଏ, ସେହିପରି ଶିକ୍ଷକମାନେ ଧୈର୍ଯ୍ୟର ସହ ଛାତ୍ରଛାତ୍ରୀଙ୍କ ମନକୁ ବୁଝିବା ଆବଶ୍ୟକ, ଯାହାଦ୍ୱାରା ଶିକ୍ଷା ସ୍ୱାଭାବିକ ଭାବରେ ମୂଳଦୁଆ ପକାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ, ଦୂରଦର୍ଶନ, ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲ, ଶିକ୍ଷା ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ସିଧାସଳଖ ପ୍ରସାରଣ କରାଯାଇଥିଲା। ୱେବ୍ସ, ଓଟିଟି, ଆମାଜନ୍ ପ୍ରାଇମ୍ ଭିଡ଼ିଓ, ଜିଓ, G5, ସୋନି ଲାଇଭ୍ ଏବଂ ସ୍ପଟିଫାଏ ଆଦି ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଛି। ଭୁବନେଶ୍ୱର ୟୁନିଟ୍ 1 ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀମାନଙ୍କ ସହିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ସହିତ ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଠ ପଢ଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିବା ଦରକାର। ଆରାମଦାୟକ ପରିବେଶ ନୁହେଁ, ବରଂ ସବୁ ପରିବେଶକୁ ଆରାମ ବନେଇ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଚାପମୁକ୍ତ ହୋଇ ଧୈର୍ଯ୍ୟର ସହ ପାଠ ପଢ଼ିଲେ ସଫଳତା ପ୍ରାପ୍ତ ହେବ। ପରୀକ୍ଷାର ଫଳାଫଳରେ ଜୀବନର ସଫଳତା ନଥାଏ, ଜ୍ଞାନ ଆହରଣ କରିବାର ମାର୍ଗ ସଠିକ୍ ମାର୍ଗ ବୋଲି ଶ୍ରୀ ମାଝୀ କହିଛନ୍ତି।
ମହାପୁରୁଷମାନଙ୍କର ଆତ୍ମଜୀବନୀ ପଢ଼ିବା ଆବଶ୍ୟକ, ଏ କଥା ଗୋଟେ ମାନନୀୟ ମୋଦିଜୀ କହୁଥିଲେ। ରାଜା ମହାରାଜା ଅନେକ ଅତୀତରେ ଆମର ଥିଲେ, ସେମାନଙ୍କର ବାୟୋଗ୍ରାଫି, ସେମାନଙ୍କର ଆତ୍ମଜୀବନୀ ନିଶ୍ଚିତ ଭାବରେ ପଢ଼ିବା ଉଚିତ। ସ୍ୱାମୀ ବିବେକାନନ୍ଦଙ୍କର, ଶ୍ରୀ ଅରବିନ୍ଦଙ୍କର, ମହାତ୍ମା ଗାନ୍ଧୀଙ୍କର, ସୁଭାଷ ଚନ୍ଦ୍ର ବୋଷଙ୍କର, ମଧୁସୂଦନ ଦାସଙ୍କର, ଗୋପବନ୍ଧୁ ଦାସଙ୍କର, ସେମାନଙ୍କର ବାୟୋଗ୍ରାଫି ପଢ଼ିଲେ ଅନେକ ପ୍ରେରଣା, ଅନେକ ଜ୍ଞାନ ଆମେ ଆହରଣ କରିପାରିବା।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରୀକ୍ଷା ପେ ଚର୍ଚ୍ଚା ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଶ୍ରେଷ୍ଠ ମାର୍ଗଦର୍ଶକ ସାଜିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ କାର୍ଯ୍ୟକ୍ରମର ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିବା ସହ ଶ୍ରୀ ପ୍ରଧାନ କହିଛନ୍ତି, ଦେଶର କୋଟି କୋଟି ବିଦ୍ୟାର୍ଥୀଙ୍କୁ ଏହା ନୂଆ ରାସ୍ତା ଦେଖାଉଛି। ପ୍ରଧାନମନ୍ତ୍ରୀଙ୍କ ଛୋଟ ଛୋଟ ବାର୍ତ୍ତା ଏବଂ ସରଳ ଉଦାହରଣ ଛାତ୍ରଛାତ୍ରୀଙ୍କ ମନରୁ ଭୟ ଦୂର କରି ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରୁଛି। ପରୀକ୍ଷା ପେ ଚର୍ଚ୍ଚା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ବର୍ତ୍ତମାନ ସମୟରେ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି। ଏହା ବିଦ୍ୟାର୍ଥୀଙ୍କ ବ୍ୟକ୍ତିତ୍ୱକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଭୟମୁକ୍ତ ପରିବେଶରେ ଭଲ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରୁଛି। ଆଗାମୀ ପରୀକ୍ଷା ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇବା ସହ ସେମାନେ ଦୃଢ଼ ଆତ୍ମବିଶ୍ୱାସର ସହ ପରୀକ୍ଷାର ସାମ୍ନା କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ମାଇ ଗଭ୍ ପୋର୍ଟାଲ୍ରେ ସାରା ଦେଶରୁ 4,50,00,000 ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ପଞ୍ଜୀକରଣ କରିଥିଲେ। ବଲାଙ୍ଗୀର ଜିଲ୍ଲାର ପଥରଚେପାଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଏଥିରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 630 ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଭଦ୍ରକ ଜିଲ୍ଲାର ପିଏମ୍ସି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଶୁଣିଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ବିଦ୍ୟାଳୟର ଏକାଦଶ ଶ୍ରେଣୀ ଛାତ୍ର ସ୍ୱୟଂସୁ ଦାସ କହିଛନ୍ତି,
ଆମ ପ୍ରଧାନମନ୍ତ୍ରୀଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି। ଆଜି ଓଡ଼ିଶା ସମେତ ଇଣ୍ଡିଆ ସାରା ଯେତିକି ଏଜୁକେସନାଲ ଇନଷ୍ଟିଚ୍ୟୁସନ ଅଛନ୍ତି ସମସ୍ତଙ୍କ ପାଇଁ ଆଜି ସିଏ ତାଙ୍କ ମହତ୍ତ୍ୱପୂର୍ଣ୍ଣ ସମୟ ଦେଲେ ପରୀକ୍ଷା ପେ ଚର୍ଚ୍ଚା କରିବା ପାଇଁ, ଏବଂ ସେ ଆମକୁ ଚାପମୁକ୍ତ ଆମେ କେମିତି ରହିବା ଏବଂ ଆମେ କେମିତି ସ୍ୱଦେଶୀ ରହିବା।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ପିଏମ୍ସି କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଶୁଣିଛନ୍ତି। ଓଡ଼ିଶା ଗସ୍ତର ପଞ୍ଚମ ଦିନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ଗୁଡୁଗୁଡ଼ିଆ ଏବଂ ବରେହିପାଣି ସମେତ ଅଙ୍ଗୁଳି ଅଞ୍ଚଳର ଜନଜାତି ଅଧିବାସୀଙ୍କ ସହ ଭାବ ବିନିମୟ କରିଛନ୍ତି। ରାଷ୍ଟ୍ରପତି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସଂରକ୍ଷିତ ଅଞ୍ଚଳ ମଧ୍ୟରେ ଅବସ୍ଥିତ ଗୁଡୁଗୁଡ଼ିଆ ଫରେଷ୍ଟ ଗେଷ୍ଟ ହାଉସ୍ରେ ଗତକାଲି ରାତ୍ରୀ ଯାପନ କରିଥିଲେ। ରାଷ୍ଟ୍ରପତି ଆଜି ଅପରାହ୍ନରେ ଭୁବନେଶ୍ୱରରେ ଆୟୋଜିତ ବ୍ଲାକ୍ସ୍ୱାନ୍ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରମିକ ଶକ୍ତି ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ପୁରୀ ବଗଲା ଧର୍ମଶାଳା ପରିସରରେ ଆୟୋଜିତ ଭାରତୀୟ ମଜଦୁର ସଂଘର 21ତମ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ସମ୍ମିଳନୀରେ ଶ୍ରମିକଙ୍କ କଲ୍ୟାଣ ନେଇ ହେବାକୁ ଥିବା ବିଚାର ବିମର୍ଶ ଓ ନିଷ୍କର୍ଷ ଦେଶର ଶ୍ରମିକମାନଙ୍କ ବିକାଶରେ ସହାୟକ ହେବ। ଆସନ୍ତା 8 ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ 28 ରାଜ୍ୟ, 4 କେନ୍ଦ୍ରଶାସିତ ଅଞ୍ଚଳ ଓ 42 ଶିଳ୍ପ ଫେଡେରେସନ୍ର 2,500 ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଛନ୍ତି। ସମ୍ମିଳନୀରେ ବ୍ରାଜିଲ, ମରିସସ୍, ଇଟାଲୀ, ତୁର୍କୀ, ନେପାଳ ଆଦି ଦେଶରୁ 38 ଜଣ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟା, ନୈତିକ ପରିସ୍ଥିତି, କାର୍ଯ୍ୟକ୍ଷେତ୍ର ଉପରେ ଟ୍ରେଡ୍ ୟୁନିୟନ୍ର ପ୍ରଭାବ ସମ୍ପର୍କରେ ବିଭିନ୍ନ ଆଲୋଚନାଚକ୍ରର ଆୟୋଜନ କରାଯାଇଛି। ରାଜ୍ୟ ସରକାର ଚିଟ୍ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ଅବଧିକୁ ଆସନ୍ତା ମାସ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଜାନୁଆରୀ 31 ମଧ୍ୟରେ ସମସ୍ତ ଜମାକାରୀ ଟଙ୍କା ଫେରସ୍ତ ପାଇନଥିବାରୁ ସରକାର ଏହି ସମୟସୀମାକୁ ବୃଦ୍ଧି କରିଛନ୍ତି। ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା 10,000 ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଏନେଇ ଆବେଦନ କରିପାରିବେ। ରାଜ୍ୟରେ ଅବ୍ୟବହୃତ ଭାବେ ରହିଥିବା ସରକାରୀ ଘରକୁ ସହରାଞ୍ଚଳର ବାସହୀନ ଲୋକଙ୍କୁ ଭଡ଼ା ସୂତ୍ରରେ ଯୋଗାଇ ଦିଆଯିବ। କର୍ମଜୀବୀ ମହିଳାଙ୍କୁ ଭଡ଼ାଘର ପ୍ରଦାନରେ ପ୍ରାଥମିକତା ଦିଆଯିବ। ଏଥିପାଇଁ ଖାଲି ପଡ଼ିଥିବା ସରକାରୀ ଘର ଚିହ୍ନଟ କରିବା ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା 2.0 ଅନୁଯାୟୀ ମାର୍ଗଦର୍ଶିକାରେ 2 ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଦିଆଯିବା ନେଇ ଉଲ୍ଲେଖ ରହିଛି। ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ପର୍ବତ ଶିଖରରେ ମହାଶିବରାତ୍ରି ପାଳନ ନେଇ ଆଜି ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଖଲିକୋଟସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଭିତ୍ତିଚିତ୍ର କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ପିଏମ୍ସି ସିଟି ହାଇସ୍କୁଲ ପରିସରରେ 5 ଧରି ଚାଲିଥିବା ପଢ଼ିବା ଗଢ଼ିବା ଓଡ଼ିଶା 2025-26 କାର୍ଯ୍ୟକ୍ରମ ଶେଷ ହୋଇଛି। କାର୍ଯ୍ୟକ୍ରମରେ ଶିଶୁବାଟିକାଠାରୁ ଆରମ୍ଭ କରି 10ମ ଶ୍ରେଣୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଜୀବନକୁ ଉତ୍କୃଷ୍ଟ ଓ ପରିପୂର୍ଣ୍ଣ କରିବାରେ ଶିକ୍ଷା ଏକ ବଳିଷ୍ଠ ଉପକରଣ। ନୂଆଦିଲ୍ଲୀଠାରେ ପରୀକ୍ଷା ପେ ଚର୍ଚ୍ଚାର 9ମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ ବେଳେ କହିଲେ ପ୍ରଧାନମନ୍ତ୍ରୀ, ଚାପମୁକ୍ତ ହୋଇ ଧୈର୍ଯ୍ୟର ସହ ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୟୂରଭଞ୍ଜ ଜିଲ୍ଲାର ଗୁଡୁଗୁଡ଼ିଆ ଓ ବରେହିପାଣି ଜନଜାତି ଅଧିବାସୀଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି। ଶ୍ରମିକ ଶକ୍ତି ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ କହିଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ। ଏବଂ ଚିଟ୍ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ଅବଧିକୁ ଆସନ୍ତା ମାସ 31 ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।